ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
প্রভু কর অধিষ্ঠান তৃষিত হৃদয়ে ঢালি প্রেম তুম প্রেম গুণে হই দীপ্তিমান জলুথি বিসদা চিরদিন করিবি প্রভু ভকতি ভজন করিবি প্রভু ভকতি ভজন তোষিতব মন প্রভু বিতাইবি প্রাণ বিতাইবি প্রাণ বিতাইবি প্রাণ মোর
ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ବହୁକାଳର ଗୋଟିଏ କଥା, ଜଣେ ସାଧୁ ଅରଣ୍ୟ ମଧ୍ୟରେ ଆଶ୍ରମଟିଏ ତିଆରି କରି ରହିଥାନ୍ତି। ତାଙ୍କ ନିକଟକୁ ପ୍ରତିଦିନ ବହୁତ ଲୋକ ଧରି ଧର୍ମ ଉପଦେଶ ଶୁଣିବା ପାଇଁ ଯାଆନ୍ତି। ସାଧୁ ଜନକ ପ୍ରତ୍ୟେକ ନରନାରୀଙ୍କୁ ନିଜ ନିଜର କର୍ତ୍ତବ୍ୟ କରିବାକୁ କହନ୍ତି। ଅକର୍ମା ହୋଇ ବସି ରହିବା ମହାପାପ, ପରଧନରେ ପୋଷି ହେବା କିମ୍ବା ମାଗି ଖାଇବା ଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ। ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ସର୍ବଦା ଆଗେଇ ଚାଲ। କଥାରେ ଅଛି, ଯତ୍ନ କଲେ ରତ୍ନ ମିଳେ। ଏହିପରି ଅନେକ ସତ୍ କଥା ଶୁଣାଇ ଲୋକମାନଙ୍କୁ ଭଲ ମଣିଷ ହେବାକୁ ସେ ପରାମର୍ଶ ଦିଅନ୍ତି। ପିଲାମାନେ, ଦିନେ ଜଣେ ଲୋକ ତାଙ୍କ ପାଖକୁ ଆସି ବିକଳ ହୋଇ କହିଲା, ପ୍ରଭୁ, ମୁଁ ଅତି ଦରିଦ୍ର, ଦୁଇ ଦିନ ହେଲା କିଛି ଖାଇ ନାହିଁ। ଘରେ ମଧ୍ୟ ମୋର ସ୍ତ୍ରୀ ଓ ପିଲା ଛୁଆ ଉପବାସରେ ପଡ଼ିଅଛନ୍ତି। ଆପଣ ଦୟାକରି ମୋତେ କିଛି ଭିକ୍ଷା ଦିଅନ୍ତୁ। ସାଧୁ ଟିକିଏ ଚିନ୍ତା କରି ପଚାରିଲେ, ତୁମ୍ବ ପାଖରେ କ'ଣ କିଛି ଜିନିଷ ନାହିଁ? ଭିକ୍ଷୁକଟି ଉତ୍ତର ଦେଲା, ହଜୁର, ମୋ ପାଖରେ ଖଣ୍ଡିଏ ଚିହ୍ନା କମଳ ଓ ଏହି କାଠ ପାତ୍ର ବ୍ୟତୀତ ଆଉ କିଛି ନାହିଁ। ଚିଣ୍ଡା କମଳଟିକୁ ମୁଁ ଅଣ୍ଠାରେ ଗୁଡ଼ାଇ ରଖେ, ଶୋଇବା ବେଳେ ସେଥିରୁ ଅଧେ ବିଞ୍ଚଣା କରେ, ଶୀତ ଦିନରେ ଗୁଡ଼ାଇ ଦିଏ। କାଠ ପାତ୍ର ଭିକ୍ଷା ଜିନିଷ ରଖେ। ସାଧୁ ତତ୍କ୍ଷଣେ କହିଲେ, ତାହେଲେ ମୋତେ ସେଗୁଡ଼ିକ ଦେଇଦିଅ। ଭିକ୍ଷୁକଟି ବିନା ବିଚାରରେ ତାହା ଛିଣ୍ଡା କମଳ ଓ କାଠ ପାତ୍ରଟି ତାଙ୍କୁ ଦେଇଦେଲା। ପିଲାମାନେ, ସାଧୁ ସଙ୍ଗେ ସଙ୍ଗେ ସେହି ଦୁଇଟି ଜିନିଷକୁ ବିକ୍ରି କରାଇ ଦେଲେ। ତାହା ଦେଖି ଭିକାରୀ ବିଚରା କଲ ବିକଲରେ ହୋଇ କାନ୍ଦିଲା। ସାଧୁ ତାକୁ ସ୍ୱାନ୍ତନା ଦେଇ କହିଲେ, ବ୍ୟସ୍ତ ହୁଅ ନାହିଁ, ତୁମ୍ଭ ଜିନିଷ ଦୁଇଟି ବିକିବାର 3 ଟଙ୍କା ମିଳିଲା, ନିଅ। 2 ଟଙ୍କାରେ ତୁମ୍ଭେ ପରିବାର ଲୋକମାନଙ୍କୁ ଖାଇବାକୁ ଦେବ ଓ ବାକି ଟଙ୍କାଟିରେ ଗୋଟିଏ କୁରାଡ଼ି କିଣି ଆଣ। ଭିକ୍ଷୁକଟି ନିରୁପାୟ ହୋଇ ସାଧୁଙ୍କ କଥା ମାନି କୁରାଡ଼ି ଗୋଟିଏ କିଣି ଆଣି ତାଙ୍କ ଆଗରେ ରଖିଲା। ସାଧୁ ସଙ୍ଗେ ସଙ୍ଗେ ତହିଁରେ କାଠ ଗୋଟିଏ ବେଣ୍ଠ ଲଗାଇ ଦେଲେ ଏବଂ କହିଲେ, ନିଅ, ତୁମର ଭିକ୍ଷା ଏହାରି ସାହାଯ୍ୟରେ ଜଙ୍ଗଲରୁ ଶୁଖିଲା କାଠ ଆଣି ବଜାରରେ ବିକ୍ରି କରି ସେହି ପଇସାରେ ଚଲ। ପରିଶ୍ରମ କରି ବଞ୍ଚିବାକୁ ଚେଷ୍ଟା କର। ଭିକାରୀ ମନ ଦୁଃଖରେ କୁରାଡ଼ିଟି ଧରି ଘରକୁ ଫେରି ଆସିଲା, ସାଧୁଙ୍କ କହିବା ଅନୁସାରେ କାମ କଲା। ପ୍ରତିଦିନ ସେ କଠିନ ଶ୍ରମ କରି ବହୁତ ପଇସା ରୋଜଗାର କଲା। ସେହି ପଇସାରେ ତାହାର ପରିବାର ଭଲରେ ଚଲାଇ କିଛି ଧନ ସଞ୍ଚୟ କଲା। ପିଲାମାନେ, ଏହା ଭିତରେ କେତେ ବର୍ଷ ବିତିଗଲା। ସାଧୁଙ୍କ କଥା ଦିନେ ତାର ମନେ ପଡ଼ିଲା। ସେ କିଛି ଉପହାର ନେଇ ତାଙ୍କୁ ସାକ୍ଷାତ କରିବାକୁ ଗଲା। ସାଧୁ ସେହି ଆଶ୍ରମରେ ରହୁଥାନ୍ତି। ସେ ତାଙ୍କୁ ଦେଖା କରି ଅତି ବିନୟ ଭାବରେ କହିଲା, ପ୍ରଭୁ, ଆପଣଙ୍କ ଅନୁଗ୍ରହରୁ ମୁଁ ଆଜି ଖୁବ୍ ଭଲରେ ଅଛି। ମୁଁ ଅବା ଆପଣଙ୍କ କ'ଣ ଦେଇପାରିବି? ଫଳ ଫୁଲ ଆକାରରେ ଯତ୍ ସାମାନ୍ୟ ଜିନିଷ ଆଣିଛି, ଦୟାକରି ଖୁସିରେ ଗ୍ରହଣ କରି ମୋତେ ଆଶୀର୍ବାଦ କରନ୍ତୁ। ସେହି ଲୋକଟି ଆଡ଼କୁ ଚାହିଁ ସାଧୁ ପୂର୍ବ କଥା ମନେ ପକାଇ ହସି ହସି କହିଲେ, ଆରେ ବାବା, ମୋର କୌଣସି ଜିନିଷ ଲୋଢ଼ା ନାହିଁ। ମାଗି ଖାଇବା ଅପେକ୍ଷା ଲାଗି ଖାଇବା ସେ ଯେ କେତେ ଭଲ, ଏ କଥା ତୁମେ ବୁଝିପାରିଛ, ଏହା ହିଁ ମୋର ପକ୍ଷରେ ଅତି ଆନନ୍ଦର କଥା। କାମ କର, ଈଶ୍ୱର ତୁମକୁ ନିଶ୍ଚୟ ସାହାଯ୍ୟ କରିବେ। ପରିଶ୍ରମର ମୂଳ କେବେ ବୁଡ଼ିଯାଏ ନାହିଁ। ପ୍ରିୟ ପିଲାମାନେ, ପରିଶ୍ରମର ମୂଳ କେବେ ହେଲେ ବୁଡ଼ିଯାଏନି। ଯଦି ତୁମେ ଭଲ ଭାବରେ ପାଠ ପଢ଼ିବ, କଷ୍ଟରେ କାମ କରି ପାଠ ପଢ଼ିବ, ସେହି ପରିଶ୍ରମର କେବେ ହେଲେ ବୁଡ଼ିଯିବ ନାହିଁ। ଧନ୍ୟବାଦ।
ପିଲାମାନେ, କାହାଣୀ ଭଲ ଲାଗିଲା ତ? ଆମର ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
হৃদয় রে নাচি নাচি গাউচি মো মন করি দেলে যিশু মোর পাপ কো মোচন নাচি নাচি গাউচি মো মন করি দেলে যিশু মোর পাপকু মোচন মধ্যে ফুটিলা তো ফুল কেড়ে ভাগ্য সতে মোর এ জীবন
হৃদয় নাচি নাচি গাউছি মো মন
করি দেলে যিশু মোর পাপকু মোচন সাজিলে যিশু মোর জীবন হজি যাবে আজি তাঙ্ক প্রেম গুণে মজি যাবে সদা মহাপরিত্রাণে কেড়ে ভাগ্য সতে মোর এ জীবন পাপকু মোচন হৃদয়ে নাচি উঠু মহাপরিত্রাণ মুখে থাউ মোর প্রিয় যিশু নাম সেই নামে মিলে অনন্ত জীবন গাই গাই বিতি যাও মোর এ জীবন হৃদয়ে নাচি নাচি গাউছি মো মন দেলে যিশু মোর পাপকু মোচন
হৃদয়ে নাচি নাচি গাউছি মো মন করি দেলে যিশু মোর পাপকু
କଣ୍ଟକ ମଧ୍ୟରେ ଫୁଟିଲା ତ ଫୁଲ କେଡ଼େ ଭାଗ୍ୟ ସତେ ମୋର ଏ ଜୀବନ
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଅନ୍ତିମ ବିଚାର ଦୃଶ୍ୟ। ଏଇଠି ପ୍ରଥମର ପାଇଁ ସମଗ୍ର ମାନବ ଜାତି ପରସ୍ପରକୁ ମୁଖାମୁଖି ହୋଇ ଦେଖିପାରିବେ। ନଗରୀ ମଧ୍ୟରେ ଥିବା ଈଶ୍ୱରଙ୍କ ଉଦ୍ଧାରପ୍ରାପ୍ତ ସନ୍ତାନମାନଙ୍କୁ ଯୀଶୁ ପଥ କଡ଼ାଇ ନିଅନ୍ତି, ଆଉ ନଗରୀର କାନ୍ଥ ବାହାରେ ଯେଉଁ ଅଧାର୍ମିକମାନେ ରହିବେ, ଶୟତାନ ସେମାନଙ୍କୁ ମୁଖ୍ୟ ହୋଇ ସେମାନଙ୍କୁ ପରିଚାଳନା କରିବ। ଏହିପରି ଏକ ଭୟାନକ ସମୟରେ ପରମେଶ୍ୱର ଅନ୍ତିମ ବିଚାର ନିଷ୍ପତ୍ତି ନେବେ, ଏବଂ ଅଧାର୍ମିକମାନେ ଈଶ୍ୱରଙ୍କ ମୁଖରୁ ତାଙ୍କ ନିଷ୍ପତ୍ତି ଶୁଣି ଫଳ ପାଇବେ। ଯେପରିକି ପ୍ରକାଶିତ 20:11 ଲେଖା ଅଛି, ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ୱେତବର୍ଣ୍ଣ ସିଂହାସନ ଓ ଦୂତ ପବିଷ୍ଟ ବ୍ୟକ୍ତିଙ୍କ ଦର୍ଶନ କରି, ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନ ସମ୍ମୁଖରେ ଠିଆ ହୋଇଥିବା ଦେଖିଲି। ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାର ହେଲେ। ପ୍ରିୟସୋତା, ଯେତେବେଳେ ଅଧାର୍ମିକମାନେ ନ୍ୟାୟକର୍ତ୍ତାଙ୍କ ସିଂହାସନ ସମ୍ମୁଖରେ ଠିଆ ହୋଇଥାନ୍ତି, ସେତେବେଳେ ସେମାନଙ୍କ ସମଗ୍ର ଜୀବନର ବିଷୟବସ୍ତୁ ଉନ୍ମୋଚନ ହୋଇଯିବ। ସ୍ୱର୍ଗରେ ଥିବା ପୁସ୍ତକମାନଙ୍କୁ ଧାର୍ମିକ ବିଚାରକର୍ତ୍ତା ଯୀଶୁ କିପରି ପତିତ ନର, ନାରୀ ଓ ମନ୍ଦ ଦୂତମାନଙ୍କୁ ବ୍ୟବହାର ଦେଖାଇ ପରିଚାଳନା କରୁଥିଲେ, ତାର ସମସ୍ତ ପୂର୍ବାନ୍ତ ସେମାନଙ୍କୁ ଦେଖାଇବେ। ସମଗ୍ର ବିଶ୍ୱ ଅତି ଉତ୍କୁଣ୍ଡ ଓ ଆଗ୍ରହର ସହ ଲକ୍ଷ୍ୟ କରୁଥାନ୍ତି ଯୀଶୁ ଈଶ୍ୱରଙ୍କ ସିଂହାସନ ନିକଟରେ ଠିଆ ହୋଇ ପ୍ରତ୍ୟେକ ଲୋକ ନିମନ୍ତେ ସାଧନ କରୁଥିବା ଏକ ବିସ୍ତୃତ ଉଦ୍ଧାରପ୍ରାପ୍ତ ଜନିତ କାର୍ଯ୍ୟ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇବେ। ସେ ହଜିଯାଇଥିବା ଲୋକଙ୍କୁ ଖୋଜି ଉଦ୍ଧାର କରିବାକୁ ଆସିଥିବା ବିଷୟ ପ୍ରକାଶ କରିବେ। ସେ ଆମ ଏହି ଜଗତକୁ ମନୁଷ୍ୟ ଶରୀର ଧାରଣ କରି ଆସିଲେ। ସଂଘର୍ଷ ଓ ପ୍ରଲୋଭନ ମଧ୍ୟରେ ସେ ପାପଶୂନ୍ୟ ଜୀବନ ଯାପନ କଲେ, ପରିଶେଷରେ କୃଷରେ ନିଜକୁ ଉତ୍ସର୍ଗ କଲେ, ଏବଂ ସ୍ୱର୍ଗରେ ଆମମାନଙ୍କ ପାଇଁ ମହାଯାଜକ ହୋଇ ସେବା କାର୍ଯ୍ୟ ସାଧନ କଲେ। ପରିଶେଷରେ ଖ୍ରୀଷ୍ଟ ଯେତେବେଳେ ଦୁଃଖରେ ମ୍ରିୟମାନ ହୋଇ ଯେଉଁମାନେ ତାହାଙ୍କୁ ସମ୍ପୂର୍ଣ୍ଣ ଭାବେ ଆଗ୍ରହ କରିଥିଲେ, ସେମାନଙ୍କୁ ସେ ମୃତ୍ୟୁଦଣ୍ଡ ଦେବା। ସମଗ୍ର ବିଶ୍ୱ ଏହି ନ୍ୟାୟ ବିଚାରକୁ ସ୍ୱୀକାର କରିବ, ଏବଂ ଐଶ୍ୱରିକ ବିଚାର ଅନ୍ତିମ କାର୍ଯ୍ୟ ଆବଶ୍ୟକତା ଥିଲା ବୋଲି ସମସ୍ତେ କହିବେ। ପ୍ରିୟ ଶ୍ରୋତା, ଆମେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରସନ ଛାମରେ ଠିଆ ହେବା। ଯେଣୁ ଲେଖା ଅଛି, ପ୍ରଭୁ କହନ୍ତି, ଆମେ ଜୀବିତ ଥିବା ପ୍ରମାଣେ ପ୍ରତ୍ୟେକ ଜାଣୁ ଆମ୍ଭେ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଚିହ୍ନ ଈଶ୍ୱରଙ୍କ ପ୍ରଶଂସା ବା ପ୍ରତ୍ୟେକ ଜୀବ ଈଶ୍ୱରଙ୍କ ପ୍ରଶଂସା କରିବ। ପ୍ରିୟସୋତା, ଖ୍ରୀଷ୍ଟ ଯୀଶୁ ମୃତ୍ୟୁ ପର୍ଯ୍ୟନ୍ତ ହିଁ କୃଷୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣଙ୍କୁ ଅନୁବତ କଲେ। ସ୍ୱର୍ଗ ମୃତ୍ୟୁ ଓ ପାତଲରେ ଥିବା ପ୍ରତ୍ୟେକ ଜାଣୁ ଯୀଶୁଙ୍କ ନାମରେ ନତ ହେବ। ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜୀବ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଭୁ ବୋଲି ସ୍ୱୀକାର କରିବ। ଏହିପରି ଫିଲିପିୟ 2:5-11 ପର୍ଯ୍ୟନ୍ତ ଲେଖା ଅଛି। ପ୍ରିୟ ସୂତା, ପାପ ଆରମ୍ଭ ହେବା ଦିନଠାରୁ ଶୟତାନ ଈଶ୍ୱରଙ୍କୁ ନ୍ୟାୟକର୍ତ୍ତା କହି ତାହାଙ୍କ ଚରିତ୍ରକୁ ଦୋଷାରୋପ କରୁଅଛି, କିନ୍ତୁ ବର୍ତ୍ତମାନ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଅଛି ଓ ସମସ୍ତ ସନ୍ଦେହ ଓ ହୃଦର ସମାଧାନ ହୋଇଅଛି। ବର୍ତ୍ତମାନ ବିଶ୍ୱର ସମସ୍ତ ପ୍ରାଣୀ ଈଶ୍ୱରଙ୍କ ମେଷ ଶାବକ ଯୀଶୁଙ୍କୁ ଆମ୍ଭମାନଙ୍କ ଠାରୁ ପ୍ରେମ ଓ ଉପାସନା ପାଇବାକୁ ଯୋଗ୍ୟ ବୋଲି ସ୍ୱୀକାର କରିଛନ୍ତି। ବର୍ତ୍ତମାନ ଈଶ୍ୱରଙ୍କ ସମସ୍ତ ଯୋଜନା ଓ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ ହୋଇଛି ଏବଂ ତାହାଙ୍କ ଚରିତ୍ର ସତ୍ୟ ଓ ଯଥାର୍ଥ ବୋଲି ପ୍ରମାଣିତ ହୋଇଛି। କେବଳ ଉଦ୍ଧାରପ୍ରାପ୍ତ ଲୋକମାନେ ତାହା ନୁହେଁ, ଏପରିକି ମନ୍ଦଦୂତ ଓ ଶୟତାନ ନିଜେ ନିଜର ପଥ ବୋଲି ଓ ଈଶ୍ୱରଙ୍କ ପଥ ନ୍ୟାୟ ଓ ସତ୍ୟ ବୋଲି ସ୍ୱୀକାର କରିବେ। ସମସ୍ତେ ଦେଖି ଜାଣିବେ ଯେ ମନ୍ଦ ଓ ସ୍ୱାର୍ଥପରତା କେବଳ ଆନନ୍ଦ ବିହୀନ ଓ ଅତୃପ୍ତି ଆଡ଼କୁ ବାଟ କଢ଼ାଇ ନେଇଛି ଏବଂ ଏହା ସବୁଦିନ ରହିବା ଯୋଗ୍ୟ ନୁହେଁ। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ନିଜ ଜୀବନଦାନ ଦେଲେ, ମୃତ୍ୟୁ ହେଲେ କୃଷରେ, ଯେପରିକି ଆମ୍ଭେମାନେ ସମସ୍ତେ ତାହାଙ୍କ ମୃତ୍ୟୁ ଦ୍ୱାରା ଜୀବନ ଲାଭ ପାଇପାରିବ। ଯେପରିକି ଶେଷ ବିଚାର ସମୟରେ ଶୈତାନ ନିଜେ ସ୍ୱୀକାର କରିବ କି ଯୀଶୁଖ୍ରୀଷ୍ଟ ଯାହା କଲେ, ପ୍ରଭୁ ସଦାପ୍ରଭୁ ପରମେଶ୍ୱର ଯାହା କଲେ ସବୁ ସଠିକ, ଆଉ ସେଇ ବିଚାର ସମୟରେ ସମସ୍ତଙ୍କ ବିଚାର କରାଯିବ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ଆହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ଯେହେତୁ ତୁମେ ହିଁ ପ୍ରଶଂସା ଗୌରବ ଓ ଧନ୍ୟବାଦର ଯୋଗ୍ୟ ସମ୍ମାନର ଯୋଗ୍ୟ। ହେ ପରମ ପିତା, ଆମ ପାପ ସବୁ କ୍ଷମା କର। ବର୍ତ୍ତମାନ ଯାହା କିଛି ତୁମ ସେହି ଭକ୍ତଙ୍କ ଦ୍ୱାରା ତୁମ ସେହି ଶେଷ ବିଚାର ବିଷୟରେ ଶିକ୍ଷା ଲାଭ କଲୁ, ହେ ପରମେଶ୍ୱର, ଏହିସବୁ ବୁଝିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ, ଆଶିଷରେ ଭରାଇ ଦିଅ, ଆଉ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନ କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ସୁନିଗ୍ରହଣ କର। ଆମେନ୍।
শ্রোতা আমি আশা করুছু যে আমার এই কার্যক্রম আপনার পসন্দ লাগু আপনার মতামত পাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতো আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA অথবা ডাউনলোড করন্তু আমার মোবাইল অ্যাপ আপনকর মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনকু আশীর্বাদ করন্তু ধন্যবাদ।